ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଦୁଇଦିନ ଧରିକରି ଚାଲିଥିବାର ଦୁଇ ନମ୍ଘର ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଂଜେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି କହିଛନ୍, ଓଡ଼ିଶା ମାଟି ହେଉଛି ମଧ୍ୟସ୍ଥତାର ମାଟି। ଆମର ଦେଶରେ ଏହାଦେ ପାଖାପାଖି 4 କୋଟି ଭିନ୍ ଭିନ୍ ମାମଲା ରହିଛି। ଏସବୁର ସମାଧାନ କରବାର ଦିଗେ ମଧ୍ୟସ୍ଥତାର ବଡ଼ ଅବଦାନ ରହିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟ ଆଇନ ବିଭାଗ ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମର ପହିଲା ଦିନେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ, ରାଜ୍ୟପାଳ ହରିବାବୁ କମ୍ବମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଦୁଇଦିନ ଧରିକରି ହୋଇଥିବା ଏହି ସମ୍ମିଳନୀଟି ସୁପ୍ରିମକୋର୍ଟର ବିଚାରପତି ଆଉ ଭିନ୍ ଭିନ୍ ରାଜ୍ୟମାନଙ୍କର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନେ ଯୋଗ ଦେଇଥିଲେ। ବିହାର ନିର୍ବାଚନ ସହିତ ନୂଆପଡ଼ାନ ଉପନିର୍ବାଚନ ହେବା ଇଥିର ସହିତ ଦେଶର 6 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଆଉ 7 ବିଧାନସଭା ଆସନ୍ନ ଭିଲ୍ ନିର୍ବାଚନ କରାଯିବା। ଗଲାକାଲି ଭାରତର ନିର୍ବାଚନ ଆୟୋଗ ଇସିଆଇଙ୍କ ତରଫରୁ ବିଧିବଦ୍ଧ ଭାବେ ଜଣେଇ ଦିଆଯାଇଛି। ନିର୍ବାଚନର ଠିକ୍ ଭାବେ ପରିଚାଳନା ଲାଗି 470 କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ଏ ବାବଦେ 3 ଦିନ ତାଲିମ ଦିଆଯିବା। ଇତର ଋତୁରୁ ସେମାନେ କାମଥି ଯୋଗଦେବେ ବୋଲି ଇସିଆଇ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ସାମାଜିକ ଗବେଷଣାକେ ତହକାବାର ଆର୍ ଓଡ଼ିଶାର ଭବିଷ୍ୟତ ଲାଗି ବାଟ କଢ଼ାବା ଲକ୍ଷ୍ୟତି ଗଲାକାଲି ଓଡ଼ିଶା ଗବେଷଣା କେନ୍ଦ୍ର ଆଉ ଗୋଟେ ଘରୋଇ ସଂସ୍ଥା ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉପସ୍ଥିତିଥି ଗୋଟେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପ ଜରିଏ ଓଡ଼ିଶାର ଯୁଆନ ପିଢ଼ି ଲାଗି ଗବେଷଣା କ୍ଷେତ୍ରଟି ନୂଆ ଅଧ୍ୟାୟ ମୂଲ ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଭିଲ ଉପସ୍ଥିତ ଥିଲେ। ଦଶରା ମାସର ଉଜ୍ଜଲପଖର ଅଷ୍ଟମୀ ତିଥିନ ଆଜି ପଶ୍ଚିମ ଓଡ଼ିଶାର ପବିତ୍ର ଭାଇଜୁତିଆ ପାଳନ କରାଯାଉଛି। ଭାଇମାନଙ୍କ ଲମ୍ବା ଜୀବନ ଆର୍ ମଙ୍ଗଲ କାମନା କରିକରି ଦୁର୍ଗାଅଷ୍ଟମୀ ଅବସରରେ ବହେନମାନେ ଉପାସ କରୁଛନ୍। ସଞ୍ଜବେଳେ ଦେବୀ ପୀଠମାନଙ୍କେ ଭାଇଜୁତିଆ କୁଠିନ ପୂଜା ହେବା। ଦଶରା ପୂଜା ଲାଗି ଶକ୍ତିପୀଠମାନଙ୍କେ ଭକ୍ତମାନଙ୍କର ଜବର ଭିଡ଼ ଦେଖିବାରକେ ମିଳିଛି। ଆଇବାକାଲି ସକାଳୁ 108 ଅକ୍ଷତ ଚାଉଲ ଆର୍ ଦୁବ ଛିଇଁକରି ବହେନମାନେ ଭାଇମାନଙ୍କୁ ବନ୍ଦାବେ। ଜଗତଜନନୀ ମା ଦୁର୍ଗାଙ୍କର ଆଜି ମହାଷ୍ଟମୀ ଲାଗି ମନ୍ଦିରମାନଙ୍କେ ରୀତିନୀତି ଅନୁସାରେ ପୂଜା ଚାଲିଛି। ସାର୍ବଜନୀନ ପୂଜାମଣ୍ଡପମାନଙ୍କେ ଗଲା ରାତି ବିଲ୍ୱବରଣ କରାଯାଇକରି ମହାସପ୍ତମୀ ତିଥି ପୂଜା ମୂଲ ହୋଇଛି। ଇତାର ସହିତ ମଣ୍ଡପମାନଙ୍କେ ମାଙ୍କର ଚକ୍ଷୁଦାନ କରାଯାଇଛି। ରାଜ୍ୟ ମଣ୍ଡପମାନଙ୍କୁ ଗଲାକାଲି ଷଷ୍ଠୀ ପୂଜା ଆର୍ ଶକ୍ତିପୀଠମାନଙ୍କୁ ସପ୍ତମୀ ପୂଜା ହୋଇଯାଇଛି। ସେବା ଆର୍ ସୁଶାସନ ମନ୍ତ୍ରଥି ପ୍ରେରିତ ହୋଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ଦେଶେ ପରିବର୍ତ୍ତନ ଆନ୍ବାର ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍। ସେବା ପର୍ବର ଆଜିର କଢ଼ିଥି ଜାନ୍ମା ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଜରିଏ ଭିତ୍ତିଭୂମି ବିକାଶଥି ଆସିଥିବାର ପରିବର୍ତ୍ତନ ବାବ୍ଦେ। ଏହି ଯୋଜନା ଅଧୀନତି 57 ମନ୍ତ୍ରଣାଳୟ ଆର୍ 36 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଗୋଟେ ଡିଜିଟାଲ ପ୍ଲାଟଫର୍ମଟି ଏକଠାନିଆ କାମ କରୁଛନ୍। ଏହି ପ୍ଲାଟଫର୍ମଟି ବହୁତଟେ ଡାଟା ସ୍ତରକେ ମିଶାଯାଇଛି। ପ୍ରକଳ୍ପମାନଙ୍କର ମୂଲ୍ୟାଙ୍କନ ଲାଗି ନେଟୱାର୍କ ପ୍ଲାନିଂ ଗ୍ରୁପ୍ ଏନ୍ପିଜି ଗଠନ କରାଯାଇଛି। ଏହାଦେ ତ 13,59,000 କୋଟି ଟଙ୍କାର 293 ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଛି। ଗତିଶକ୍ତି ଯୋଜନା ମ୍ୟାପ୍ ଆଉ ଟ୍ରେକିଂ ଜରିଏ ଦ୍ରୁତ ଗତିଥି ଭିତ୍ତିଭୂମି ତିଆରି କରୁଛି, ଯେନ୍ଟା 2047 ତକ୍ ଭାରତକେ ଗୋଟେ ବିକଶିତ ରାଷ୍ଟ୍ର କରବାର୍ତି ସାହାଯ୍ୟ କରବା। ଗୋଟେ ଗୋଟେ ହୃତ୍ସ୍ପନ୍ଦନ ଜୀବନ ଲାଗି ମୂଲ୍ୟବାନ ଆଏ ବାର୍ତ୍ତା ନେଇକରି ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ହୃଦ୍ରୋଗ ବିଷୟଥି ଲୋକଙ୍କୁ ସଚେତନ କରବାରଟା ଆଜିର ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ପୃଥିନ ଫି ବଛର 17 ମିଲିୟନ ଲୋକଙ୍କର ହୃଦ୍ରୋଗ ସମସ୍ୟା ଲାଗି ଜୀବନ ଯାଉଛି। ଏଥୁ 80% ଲୋକ ମଧ୍ୟମ ଆର୍ କମ୍ ଆୟ କରବାର ଦେଶମାନଙ୍କର ଆନ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ 1997 ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ନୂଆପଡ଼ା ଗସ୍ତ କରିକରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପ୍ରଶାସନର ବରିଷ୍ଠ ଅଧିକାରୀ ଆର୍ ମାନ୍ୟତା ପାଇଥିବାର ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳ ସାଙ୍ଗେ ଆଲୋଚନା କରିଛନ୍। ଜିଲ୍ଲା ସମ୍ମିଳନୀ କକ୍ଷନ ହୋଇଥିବା ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ନୂଆପଡ଼ା ନ ଚିଠା ଭୋଟର ତାଲିକା ବାହାରି ସାରିଛି। ଏହି ନିର୍ବାଚନ ମଣ୍ଡଳୀନ ମୋଟ 358 ଭୋଟ୍ କେନ୍ଦ୍ର ରହିଛି ଆର୍ ସବୁ କେନ୍ଦ୍ରନ ପ୍ରାଥମିକ ଶିକ୍ଷକ ବିଏଲ୍ଓ ଭାବେ ନିଯୁକ୍ତ ହୋଇଛନ୍। ଏସିଆ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଗଲାକାଲି ଭାରତ 9 ଥର ଲାଗି ଚାମ୍ପିୟନ ହୋଇଛି। ଟୁର୍ଣ୍ଣାମେଣ୍ଟଟି ଗଲାକାଲି ଭାରତ ପାକିସ୍ତାନ ଭିତରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ପାକିସ୍ତାନ ଦଳ ପହିଲା ବ୍ୟାଟିଂ କରିକରି ସବୁ ୱିକେଟ୍ ହରିକରି 146 ରନ୍ କରିଥିଲା। ତାର ଜବାବଥି ଭାରତ 19.4 ଓଭରଥି 5 ୱିକେଟ୍ ଜିତିକରି ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇଛି। উত্তর পশ্চিম আর তাকে লাগি করে থিবার কেন্দ্রীয় বঙ্গোপসাগর হইতিবার লঘুচাপ লাগি রাজ্যর ভিন ভিন জাগান বর্ষা লাগি রহিছে। সেড়ে আইবা বুধবার 1 তারিখ দিন বঙ্গোপসাগর আউ গোটে ঘূর্ণিবলয় হবার সম্ভাবনা রহিছে। ইতার প্রভাবটি রাজ্যর ভিন ভিন জাগান জবর বর্ষা হবার অনুমান করা যাইছে। এছিনি রাঞ্চলিক খবর ইন শেষ হলা। আরবেলার আঞ্চলিক খবর শুনিপারবে রাতে 7:02 থি। জুহার।